ॐ नमो भगवते वासुदेवाय।
ॐ नमः भगवते वासुदेवाय।
ॐ नमो भगवते वासुदेवाय।
ॐ नमः भगवते वासुदेवाय।
हरे कृष्ण उपस्थ जयंतीपुर ग्रामवासी बृंद मातृवृंद ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବୁର୍ଲା କେନ୍ଦ୍ର ତରଫରୁ ଆମେ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ଯେହେତୁ ଆମକୁ ଆପଣ ଆଜି କିଛି ଭଗବାନ କଥା କହିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି। ଆପଣ ଗ୍ରାମରେ କେତେ ଜଣ ଘର ଅଛି? ଗ୍ରାମରେ ଜୟନ୍ତୀପୁରରେ କେତେ ଗ୍ରାମ ଅଛି, କେତେ ଘର? 100 ଘରରେ କେତେ ଲୋକ ଅଛନ୍ତି? ଆମେ 21 କିଲୋମିଟର ଦୂରରୁ ଆସିଲୁ ଆପଣଙ୍କ ପାଖରେ ଭଗବାନ କଥା କହିବା ପାଇଁ, କିନ୍ତୁ ଆପଣ ଏଇ ଘର ପାଖରେ ରହି ଆପଣ ଆମ କଥା ଶୁଣିବା ପାଇଁ ଆସୁନାହାନ୍ତି। ତେଣୁ ଇଏ ହେଉଛି କଳିଯୁଗର ପ୍ରଭାବ, କଳିର ଏଇଭଳି ଭାବରେ ଅସୁବିଧା ସବୁ ରହିଛି କଳିଯୁଗରେ। ତଥାପି ଯେଉଁମାନଙ୍କର ଆଗ୍ରହ ରହିଛି, ଅବଶ୍ୟ ଏଇ ଯେଉଁ ଉପରେ ମାଇକ୍ ରହିଛି ସମସ୍ତେ ଶୁଣିପାରିବେ, ଘର ଭିତରେ ଶୁଣିଲେ କ'ଣ ଆମର ପୁଣି ଜାଣିବାର ଅଛି ଯେ ଆପଣ ଶୁଣୁଛନ୍ତି ବୋଲି ନା। ଆଉ ଆପଣ ରେଡ଼ିଓରେ ଶୁଣିବେ ଯାହା, ବର୍ତ୍ତମାନ ଏଠି ଶୁଣିଲେ ସେଇ କଥା, ଆମେ କାହିଁକି ଆସିଲୁ? ଆମେ ସେଇଠି ଫୋନ୍ରେ କରିଥାନ୍ତୁ, ଆପଣଙ୍କୁ ଶୁଣିଥାନ୍ତେ। ତେଣୁ ଯାହା ହଉ, ଏଠି ଗୋଟେ ସତ୍ସଙ୍ଗ ହେଉଛି, ଏଠି ବସିବା କଥା। ଘରେ ତ ସବୁବେଳେ ବସ 24 ଘଣ୍ଟା। ଏଇ ଯେଉଁ ସତ୍ସଙ୍ଗରେ ସତ୍ସଙ୍ଗର ଯେଉଁ ରହିଛି ତା'ର ପ୍ରଭାବ ରହିଛି, ଏଇଠି ଆସିଲେ ସେଇଟା ତା'ର ପ୍ରଭାବଟା ଅନୁଭବ କରିହେବ। ଘରେ ରହିକରି ଶୁଣିଲେ ସେଇଟା ପ୍ରଭାବଟା ଅନୁଭବ କରିହେବ ନାହିଁ। ତେଣୁ ଆମେ ଅନୁରୋଧ କରିବୁ ଯେଉଁମାନେ ଘରେ ବସି ଶୁଣୁଛନ୍ତି, ମାଇକ୍ରେ ଶୁଭୁଛି ତାଙ୍କୁ, ଅନ୍ତତଃ ପକ୍ଷେ ସେମାନେ ଏଠି ଆମ ପାଖକୁ ଏଠିକି ଆସିଲେ ଆମକୁ ଟିକିଏ ପ୍ରୋତ୍ସାହିତ, ଆମେ ପ୍ରୋତ୍ସାହିତ ହେବୁ। ଯାହା ହଉ, ଆପଣ ଜୟନ୍ତୀପୁର ଗ୍ରାମ ହେଉଛି ଜୟନ୍ତୀପୁର। ଜୟନ୍ତୀ କାହାର ଜୟନ୍ତୀ ପାଇଁ ଏ ଗ୍ରାମ ହେଇଛି ଆମେ ଜାଣିନୁ, କିନ୍ତୁ ନିକଟ ଅତୀତରେ ଆମର ଗୋଟେ ଜୟନ୍ତୀ ପାଳନ ହେଇଛି, ସେ ହେଉଛି ଗୀତା ଜୟନ୍ତୀ। ଗୀତା ଜୟନ୍ତୀ ଆପଣଙ୍କର ହେଉଛି ଜୟନ୍ତୀପୁର, ଆମେ ଗୀତା ଜୟନ୍ତୀ ବିଷୟରେ କଥା କହିବା। ଜୟନ୍ତୀ ପାଇଁ ଏ ଜୟନ୍ତୀପୁର ହେଇଛି ଏଇଟା, ଜୟନ୍ତୀ ବିଷୟରେ ଆଲୋଚନା କରିବା ପାଇଁ। ତେଣୁ ଆମେ ଗୀତା ଜୟନ୍ତୀ ବିଷୟରେ କହିବା ଆପଣମାନଙ୍କୁ। ଆଜି ସାରା ପୃଥିବୀରେ ଯେତେ ଗ୍ରାମ ଅଛି, ସହର ଅଛି, ସବୁଠାରେ ଏ ଗୀତା ଜୟନ୍ତୀ ପାଳନ ହେଉଛି। ଗୀତା ଜୟନ୍ତୀ, ଗୀତା ଜୟନ୍ତୀ ଯେଉଁ ଏକାଦଶୀ ତିଥି ଗଲା ରବିବାର ଦିନ, ସେଇଟା ହେଉଛି ଗୀତା ଜୟନ୍ତୀ। ଭଗବାନ ଗୀତା କହିଥିଲେ ଅର୍ଜୁନଙ୍କୁ। ଆପଣଙ୍କର ଇଏ ହେଉଛି ସ୍ଥାନ ହେଉଛି ସଂକୀର୍ତ୍ତନ ମଣ୍ଡଳୀ ସ୍ଥାନ, ସଂକୀର୍ତ୍ତନ କରାଯାଏ ଏଠି। ତେଣୁ ଏଇ ଭଗବାନଙ୍କର ଆମେ ମଧ୍ୟ କୀର୍ତ୍ତନ କରୁଛେ, ଖାଲି ଗୀତ ମାଧ୍ୟମରେ କୀର୍ତ୍ତନ ବୋଲେ ସଂକୀର୍ତ୍ତନ, ଆଉ କଥା ଯେଉଁ କୀର୍ତ୍ତନ ନୁହଁ ତା ନୁହଁ, କଥା ମଧ୍ୟ କୀର୍ତ୍ତନ, ଆମେ ଯେ କଥା କହୁଛେ ଇଏ ମଧ୍ୟ କୀର୍ତ୍ତନ। ଭଗବାନ ଯେଉଁ କହିଥିଲେ ଅର୍ଜୁନଙ୍କୁ 5500 ବର୍ଷ ତଳେ ଭଗବଦ୍ ଗୀତାର ଜ୍ଞାନ ଦେଇଥିଲେ, ସିଏ ମଧ୍ୟ କୀର୍ତ୍ତନ, କଥା କୀର୍ତ୍ତନ ହେଇଥିଲା। ତେଣୁ ଏ ଯେଉଁ ଗୀତାର ଜ୍ଞାନ ରହିଛି, ଆପଣମାନେ ଅଳ୍ପ ବହୁତ ପଢ଼ିଥାଇ ପାରନ୍ତି ଭଗବଦ୍ ଗୀତା। ଗୀତା ଗୀତା କହିଲେ ଭଗବାନ, ଭଗବାନ ମୁଖରୁ ଏ ଯା ଆସିଛନ୍ତି, ଯାହା ସ୍ୱୟଂ ପଦ୍ମନାଭଶ୍ୟ। ଭଗବାନଙ୍କର ଗୋଟିଏ ନାମ ହେଉଛି ପଦ୍ମନାଭ। ଭଗବାନ ଏ ଯେଉଁ ଭୌତିକ ଜଗତରେ ଯେଉଁ ଆସିଛନ୍ତି, ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି, ଭଗବାନ ଏ ଗର୍ଭୋଦକ ଜଳରେ ଶୟନ କରିଥାନ୍ତି ଅନନ୍ତ ଶଯ୍ୟାରେ, ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରେ, ନାଭି ମଧ୍ୟ ପଦ୍ମ ଭଳି ସୁନ୍ଦର ଭଗବାନଙ୍କର, ତେଣୁ ତାଙ୍କୁ ପଦ୍ମନାଭ ବୋଲି କୁହାଯାଏ। ଏବଂ ସେଇଥିରୁ ମଧ୍ୟ ଗୋଟେ ନାଭିରୁ ପଦ୍ମ ବାହାରିଥିଲା, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଇଥିଲେ। ସେ ବ୍ରହ୍ମା ଏ ଭୌତିକ ଜଗତକୁ ବିସ୍ତାର କରିଛନ୍ତି, ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ତେଣୁ ଏଇ ସ୍ୱୟଂ ପଦ୍ମନାଭ ସେଇ ଭଗବାନ ବିଷ୍ଣୁଙ୍କର ମୁଖରୁ ଏଇ କଥା ଆସିଛି, ଯାହା ସ୍ୱୟଂ ପଦ୍ମନାଭ ମୁଖ ପଦ୍ମାତ୍ ବିନିଶୁଦ୍ଧମ୍। ଭଗବାନଙ୍କର ସବୁକିଛି ଏତେ ସୁନ୍ଦର ରହିଛି, ଭଗବାନଙ୍କର ସୌନ୍ଦର୍ଯ୍ୟ ରହିଛି। ଭଗବାନ ଅର୍ଥ ହେଉଛି ଛଅଟି ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ପୂର୍ଣ୍ଣ ଭାବେ ରହିଛି ସେ ହେଉଛନ୍ତି ଭଗବାନ। ଆପଣ ଗ୍ରାମରେ ବହୁତ ଧନୀ ବ୍ୟକ୍ତି ଜଣେ ଜଣେ ଥାଇପାରନ୍ତି ବା ବେଶୀ ଥାଇପାରନ୍ତି, ସବୁଠାରୁ ଧନୀ ବ୍ୟକ୍ତି ଜଣେ ଥିବେ, କିନ୍ତୁ ଏହିଭଳି ଭାବରେ ଯେତେ ଧନୀ ବ୍ୟକ୍ତି ଅଛନ୍ତି ସବୁଠାରୁ ଶ୍ରେଷ୍ଠ ଧନୀ ଯଦି କୁହାଯିବ କିଏ, ସିଏ ହେଉଛନ୍ତି ଭଗବାନ। କାରଣ ଯାହାର ଯେତେ ସବୁ ଧନର ସବୁ ରହିଛି ସେ ଧନ ସେ ଭଗବାନ ପ୍ରଦାନ କରିଛନ୍ତି। ଯାହାର ଯେତେ ଧନ ରହିଛି ସବୁ ଧନ ସେ ଭଗବାନ, ଭଗବାନ ହେଉଛନ୍ତି ପ୍ରକୃତିର ମାଲିକ, ସବୁକିଛିର ମାଲିକ। ତେଣୁ ଭଗବାନଙ୍କର ଯେଉଁ ରହିଛି ଭଗବାନଙ୍କ ଧନ, ଭଗବାନଙ୍କର ଅନେକ ଐଶ୍ୱର୍ଯ୍ୟ ସବୁ ରହିଛି, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ। ତେଣୁ ଇଏ ଯେଉଁ ଭଗବାନ, ସବୁ ଭଗବାନଙ୍କଠାରୁ ଆମେ କିଛି କିଛି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛେ। ତେଣୁ ଧନୀ କଥା ମୁଁ କାହିଁ କହିଲି, କିଏ କହିପାରିବେ? ଭଗବାନଙ୍କ ଧନ ବିଷୟରେ କାହିଁକି ମୁଁ ଚର୍ଚ୍ଚା କଲି? ତେଣୁ ଇଏ ଯେଉଁ ଧନ ରହିଛି, ଆମେ ଏ ଯେଉଁ ଶରୀର ପ୍ରାପ୍ତ ହେଇଛେ ଇଏ ଆମ ପାଇଁ ଗୋଟେ ଧନ, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଇଏ ଗୋଟେ ଆମର ଗୋଟେ ବହୁତ ବଡ଼ ବିରାଟ ବଡ଼ ଧନ। ଆମେ ଜାଣିନେ କେତେ ବଡ଼ ଧନ ଆମେ ଭଗବାନ ପ୍ରଦାନ କରିଛନ୍ତି, ମନୁଷ୍ୟ ଜନ୍ମ ଆମକୁ ପ୍ରଦାନ କରିଛନ୍ତି। ଆମ କଥା ବୁଝି ହେଉଛି ତ? ଆମେ ସମ୍ବଲପୁରୀ ନାହିଁ ଜାଣି, ତେଣୁ ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଏଇ ମନୁଷ୍ୟ ଜନ୍ମରେ ଇଏ ଗୋଟେ ବିରାଟ ବଡ଼ ଧନ। ଆମର ଯେତେ ଧନ ରହିଛି, ବହୁତ ବଡ଼ ଧନୀ ଧନୀ ବ୍ୟକ୍ତି ସବୁ ରହିଛନ୍ତି, ଆମକୁ ଏଇ ଯେଉଁ ଧନଟି ମିଳିଛି ଭଗବାନ ପ୍ରଦାନ କରିଛନ୍ତି, ଆମେ ଜାଣିପାରୁନେ ଏ ଧନର ମୂଲ୍ୟ କ'ଣ। ମନୁଷ୍ୟ ଜନ୍ମ ଯେଉଁ ଆମେ ପ୍ରାପ୍ତ ହେଇଛେ ଏ ଜନ୍ମର ଯେଉଁ ଆମେ ଗୋଟେ ବହୁତ ଅଜସ୍ର ଧନ ଆମକୁ ମିଳିଛି, ଅଜସ୍ର ଧନ ମିଳିଛି। ଭଗବାନ ହେଉଛନ୍ତି ସବୁଠାରୁ ଧନୀ ବ୍ୟକ୍ତି ଏବଂ ତାଙ୍କର ଆମେ ହେଉଛେ ସନ୍ତାନ, ତାଙ୍କର ଆମେ ହେଉଛେ ଅଂଶ। ତେଣୁ ଆମ ପାଖରେ ମଧ୍ୟ ସେ ଧନ ରହିଛି, କିନ୍ତୁ ଆମେ ଜାଣିପାରିନାହିଁ ଯେ ଆମ ପାଖରେ କେତେ ଧନ ରହିଛି। ଏ ଧନର ସଦୁପଯୋଗ କରିବାକୁ ପଡ଼ିବ। ତେଣୁ ଆପଣ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ କରିଛନ୍ତି ଇଏ ଧନର ସଦୁପଯୋଗ କରାଯାଉଛି। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଏଇ ମନୁଷ୍ୟ ଜନ୍ମରେ ଆମେ ସବୁଠାରୁ ଶ୍ରେଷ୍ଠ ସିଦ୍ଧି ଆମେ ପ୍ରାପ୍ତ ହେଇପାରିବା। ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଅନେକ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ, ଅନେକ ଜନ୍ମ ପାର ହେଇଗଲା ପରେ। ଆପଣ ଗ୍ରାମରେ ସବୁ କୁକୁର ବିଲେଇ ସବୁ ପଶୁ ପକ୍ଷୀ ସବୁ ଥିବେ, ଗଛ ଲତା ଇତ୍ୟାଦି ସବୁ କେତେ କ'ଣ ଜୀବ ଜୀବନ୍ତ ବ୍ୟକ୍ତି ରହିଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, 84 ଲକ୍ଷ। ତେଣୁ ଆମେ ଦିନେ ସେହିଭଳି ଭାବରେ ଥିଲେ, କେତେବେଳେ ଗୋଟେ ଗଛ ଥିଲେ, କେତେବେଳେ ଗୋଟେ ପଶୁ ଥିଲେ, କେତେବେଳେ ଗୋଟେ ପକ୍ଷୀ ଥିଲେ, କେତେବେଳେ ଗୋଟେ ଜଳଜୀବ ଥିଲେ। ଜଳରେ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି, ମାଛ ମାଛ ମାଂସ ଖାଉ ଖିଆ ହେଉଛି ନା ନାହିଁ ଆପଣଙ୍କର ଗ୍ରାମରେ? ଏ ଯେଉଁ ମାଛ, ଆମେ ମଧ୍ୟ ମାଛ ଥିଲେ, ଜଳରେ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି। ପ୍ରଥମେ ଆମେ ଜଳଜୀବ ଥିଲେ। ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ଆଜି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, 80 ଲକ୍ଷ ଜନ୍ମ ପରେ। ଆଉ ଯଦି ଏ ସୁଯୋଗ ଯଦି ଆମେ ଗ୍ରହଣ ନ କରିବା ପୁଣି ମାଛ ହେଇଯିବା, ଆମକୁ ପୁଣି ଧରିକି ଖାଇବେ ଅନ୍ୟମାନେ। ତେଣୁ ଏହି ଜନ୍ମରେ ଭଗବାନ ସେଇଥିପାଇଁ ଗୀତା କହିଥିଲେ, ଗୀତା ଜୟନ୍ତୀ। ଆପଣଙ୍କର ଗାଁ ନାଁ ହେଉଛି ଜୟନ୍ତୀପୁର, ତେଣୁ ଅନେକ ଜୟନ୍ତୀ ଅଛି। ଜୟନ୍ତୀ କହିଲେ ଜନ୍ମଦିନ, ଜନ୍ମଦିନକୁ ଜୟନ୍ତୀ ବୋଲି କୁହାଯାଏ, ଜନ୍ମଦିନ ପାଳନ କରାଯିବ। ଆଜି ଗୀତାର ଜନ୍ମଦିନ ପାଳନ ହେଉଛି, ଏକାଦଶୀରେ ପାଳନ ହେଇଥିଲା। ପ୍ରତିବର୍ଷ ଏକାଦଶୀରେ ଏଇ ଯେଉଁ ରହିଛି ମୁଖ୍ୟତଃ ଏକାଦଶୀ ମାର୍ଗଶୀର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଏହି ତିଥିରେ ଭଗବାନ ଗୀତା କହିଥିଲେ। ଆପଣଙ୍କ ଗ୍ରାମରେ କ'ଣ ଜୟନ୍ତୀ ସବୁ ପାଳନ କରାହେଉଛି ମୁଁ ତ ଜାଣିନାହିଁ, କିନ୍ତୁ ଦନ୍ତପକ୍ଷ ଆଜି ଆପଣମାନେ ଗୀତା ଜୟନ୍ତୀ ପାଳନ କଲେ। ତେଣୁ ଏଇ ଯେଉଁ ଗୀତା କୁହାହେଇଛି କାହିଁକି ନା, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମରେ ଆମର କ'ଣ କର୍ତ୍ତବ୍ୟ, ଆମେ କ'ଣ କରିବା କଥା, ସେଇଟା ଶିକ୍ଷା ଦିଆଯାଇଛି ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଦିଆଯାଇଛି। ସେଥିରେ ମଧ୍ୟ ଜୟନ୍ତୀପୁରର ଗ୍ରାମବାସୀମାନଙ୍କୁ ମଧ୍ୟ ଦିଆଯାଇଛି ଏ ଜ୍ଞାନ, ଭଗବତ ଗୀତାର ଜ୍ଞାନ। ଆପଣ ଭଗବତ ଗୀତା କିଏ ପଢ଼ୁଛନ୍ତି? ତେଣୁ ଇଏ ଜ୍ଞାନ ପ୍ରଦାନ କରାଯାଇଛି, ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ, କିଭଳି ଭାବରେ ଜୀବନଯାପନ କରିବା, ସେଇଥିପାଇଁ ଗୀତାର ଜ୍ଞାନ ଭଗବାନ ଦେଇଛନ୍ତି। ଯେଉଁ ଗୀତାର ଜ୍ଞାନ ରହିଛି ଏଥିରେ ସବୁ ପ୍ରକାର ଜ୍ଞାନ ଅଛି। ଯେତେ ଭୌତିକ ଜଗତରେ ଆପଣ ସ୍କୁଲ କଲେଜ ଥିବ, ଜାଣିଥିବରେ କ'ଣ ସବୁ ଅଛି, ସ୍କୁଲ ଅଛି, ୟୁପି ସ୍କୁଲ, ହାଇସ୍କୁଲ, ପ୍ରାଇମେରୀ, କ'ଣ ସବୁ ଅଛି, ହାଇସ୍କୁଲ ଅଛି, କଲେଜ ନାହିଁ। ଆଚ୍ଛା, ହାଇସ୍କୁଲରେ ମଧ୍ୟ ବିଭିନ୍ନ ପ୍ରକାର ପାଠ ଅଛି, ପିଲାମାନେ ପାଠ ପଢ଼ୁଛନ୍ତି, ପିଲା ଛୋଟ ପିଲା ଅଛି, ପାଠ ପଢ଼ିବାକୁ ଯାଉଛୁ, କେଉଁ କ୍ଲାସ୍ରେ ପଢ଼ୁଛୁ? ଏଇଭଳି ଭାବରେ ଜଣେ ଛୋଟ ପିଲା ଥିଲେ, ଛୋଟ ପିଲା ଭାଗବତମ କଥା ଆସୁଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ସେ ପିଲା ନାଁରେ କହିଛନ୍ତି ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହିଲେ, ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାମ। ଦୈତ୍ୟ କହିଲେ କେଉଁମାନେ ନା, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି ନାହିଁ, ସେମାନେ ହେଉଛନ୍ତି ଅସୁର ବା ଦୈତ୍ୟ। ତେଣୁ ସେହି କୂଳରେ ଜନ୍ମ ହୋଇଥିଲେ ଜଣେ 5 ବର୍ଷର ବାଳକ ପ୍ରହ୍ଲାଦ, ତାଙ୍କର କଥା ଅଛି। ଏତେ ପ୍ରସିଦ୍ଧ ଥିଲେ ସିଏ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାମ, ଦୈତ୍ୟମାନଙ୍କ ଭିତରେ ମୁଁ ହେଉଛି ପ୍ରହ୍ଲାଦ। ସେ ପିଲାଙ୍କ ବୟସ କେତେ, ସେ ପିଲାର ବୟସ କେତେ, ତୋର ସବୁ ହଁ। ତେଣୁ ଏଇଭଳି ଭାବରେ ସେ ପିଲାଟି ଥିଲା, 5 ବର୍ଷର ବାଳକ, 5 ବର୍ଷର ବାଳକ ଥିଲା। ତାକୁ ଯେତେବେଳେ ତାର ପିତା ପ୍ରହ୍ଲାଦ ହିରଣ୍ୟକଶିପୁ, ବହୁତ ବଡ଼ ଦୈତ୍ୟ, ଏତେ ଶକ୍ତିଶାଳୀ ଥିଲା, ସତ୍ୟଯୁଗର ଘଟଣା, ସତ୍ୟଯୁଗରେ ଏତେ ଶକ୍ତିଶାଳୀ ଥିଲା, ଦେବତାମାନେ ଆସି ତାର ସେବା କରୁଥିଲେ, ଦେବତାମାନେ ଆସି ତାର ସେବା କରୁଥିଲେ, ବ୍ରହ୍ମା ବିଷ୍ଣୁ ଆଉ ଶିବଙ୍କୁ ଛାଡ଼ିଦେଲେ, ଆଉ ଯେତେ ରହିଲେ 32,99,997 ଯେମିତି ରହିଛନ୍ତି, 33 କୋଟି ଦେବତା ଅଛନ୍ତି, ତାଙ୍କ ଭିତରୁ 3 ଜଣଙ୍କୁ ଛାଡ଼ିଦେଲେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, 3 ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଆସି ତାଙ୍କର ସେବା କରୁଥିଲେ, ଏତେ ଶକ୍ତିଶାଳୀ ସେ ଥିଲା ହିରଣ୍ୟକଶିପୁ। ଯାହା ପାଇଁ ଭଗବାନ ଆସିଲେ, ନୃସିଂହଦେବ ରୂପରେ ଆସିଲେ, ସତ୍ୟଯୁଗରେ ଭଗବାନଙ୍କର ଅବତାର ହୋଇଥିଲା ନୃସିଂହଦେବ। ଏ ପିଲାଙ୍କୁ ଦେଖି ଆମର ତା କଥା ମନେ ପଡ଼ିଲା, ପ୍ରହ୍ଲାଦଙ୍କ କଥା ମନେ ପଡ଼ିଲା, ହରେ କୃଷ୍ଣ। ତେଣୁ ଏ ଯେଉଁ ହିରଣ୍ୟକଶିପୁ ପଚାରିଲେ, ସେ ଯାଉଥିଲା ସ୍କୁଲକୁ ପଢ଼ିବା ପାଇଁ, ତାଙ୍କ ସ୍କୁଲରେ 2 ଜଣ ଶିକ୍ଷକ ଥିଲେ, ତାଙ୍କ ନାମ ହେଉଛି ଷଣ୍ଢ ଏବଂ ଅମର୍କ, ଏ 2 ଜଣ ହେଉଛନ୍ତି ପ୍ରସିଦ୍ଧ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର। ତେଣୁ କିଛି ଦିନ ପଢ଼ିଲା ପରେ ତାଙ୍କ ପିତା ପଚାରିଲେ, ପୁଅ ତୁ କ'ଣ ସବୁ ଭଲ ପଢ଼ିଛୁ, ଭଲ ପାଠ ପଢ଼ିଛୁ, କହିଲୁ ତ ଦେଖିବା କ'ଣ ଭଲ ପାଠ ପଢ଼ିଛୁ। ତେଣୁ ପ୍ରହ୍ଲାଦ କହିଲା ଯେ, କହିଲା ତତ୍ ସାଧୁ ମନ୍ୟ ଅସୁରବର୍ଜ୍ୟ ଦେହିନାମ ସଦା ସମୁଦ୍ର ବିଘ୍ନ ଧିଆ ମସତ୍ ଗ୍ରହାତ हित्वात्म पातम गृहमंधकूपम वनम गतो यदि हरिमाश्रयेत कहला जे ये होंगे प्रकृतर श्रेष्ठ विद्या होटा आप स्कूल बहुत विद्या स्कूल पाठ पढ़ा जा स्कूल पर कलेज पाठ पढ़े तापर पुणी यूनिवर्सिटी अच्छी पाठ पढ़े आहरी बड़ बड़ सब रही इंस्टिट्यूट सब रही सब पाठ पढ़ुं बहुत प्रकार विद्या रही भगवद गीतार भगवान कहले अध्यात्म विद्या विद्याना जिते विद्या अच्छी सबुठ श्रेष्ठ विद्या हूँ अध्यात्म विद्या ये अध्यात्म विद्या अध्यात्म विद्या ये बहुत आम स्कूल कॉलेज पाठ दि जाऊना ये अध्यात्म विद्या भगवान प्रदान करते अर्जुन को सेठी में ये भौतिक जगत से ज्ञान मिलबा नहीं ज्ञान तेणु ये जो एटा ये कर दिया कौन कहला मेसेज छाड़ा जा तेणु ये जो विद्या रही जिते पचारे प्रहलाद महाराज प्रहलाद को पचारे पिता कौन तू भल पाठ पढ़िलु स्कूल कहलु देखा स्कूल को जो जाइछु कौन भल पाठ पढ़िलु से कहले श्रेष्ठ विद्या हूँ यहाँ कौन ना हित्वात्म पातम गृहमंधकूपम आपण कहले हजार घर अच्छे शहे घर अच्छी ये घर जो गृह रही गृहटा गोटे आश्रम भगवद गीतार चतुर्थ अध्याय भगवान कहले वर्ण एवं आश्रम कथा कहते आश्रम षोड़श अध्याय कहे ये जो रही विभिन्न वर्णर लोक अच्छा ब्राह्मण क्षत्रिय वैश्य शूद्र चारि प्रकार वर्णर लोक भगवान यहाँ तैयारी भगवत गीता चतुर्थ अध्याय भगवान कहले आपण सब वर्णर लोक अच्छा गाँव में ब्राह्मण क्षत्रिय वैश्य शूद्र ये सब अच्छा ना नहीं अच्छा तेणु ये जो वर्ण रही पुणी आश्रम मध्य रही चारिटा आश्रम रही ब्रह्मचारी गृहस्थ वानप्रस्थ सन्यास ये चारोटी आश्रम रही आश्रम भितर मध्य भगवत गीतार भगवान कहते तेणु ये जो गृह आम रे गृहटा हूँ गोटे आश्रम आम जो आश्रम रही आम आसलु आश्रम इस्कन बुर्लु आसलु खाली सेटा आश्रम आपण घर आश्रम नुह ता नुह सी मत आप घर मत गोटे आश्रम तेणु आम शिक्षा दौर केमी आप घर को कमी आश्रम परिणत करेंगे ये आम शिक्षा भगवद गीतार जो ज्ञान दि जाइए से ज्ञान जदि आप ग्रहण करेंगे तेल आपण आश्रम गृह घरटा मत गोटे आश्रम हो किंतु जदि ये ज्ञान जाणी ना तोटा गृह अंधकूप प्रहलाद कहते सेटा आश्रम न से गोटे अंधकूप अंधकूप विषय कार धारणा अच्छी किए कहीपर अंधकूप कौन आम भारतवर्ष गोटे क्या ब्रिटिश समय ब्रिटिश शासन समय अंधकूप हत्या भी रही पंजाब रे से घटनाटी होता से जो रही गोटे कू अच्छी जो कूर पड़गले जन मृत्युवरण कर अंधकूप कहुए तेणु आम जदि घरे रहीचे जदि गीतार ज्ञान न ग्रहण नक जदि भगवान भजन नक से घर टी अंधकूप होमको नष्ट आम नष्ट करदेव आम जो मनुष्य जन्म प्राप्त होते से बेकार होता हो मनुष्य जन्म पुणी आम मछ हवा धरिकी खाइबानी मैंने तेणु ये घर हूँ गोटे आश्रम आपठी गोटे आश्रम बनई भगवान भजन करगवान कीर्तन करम कीर्तन किंतु नाम कीर्तन कले आप भगवान विषय पढ़ा कथा गीतार ज्ञान भागवतम ज्ञान यू आम जाणी कथा ये पशुपक्षी मानी कह जाए ना गीतार ज्ञान दि जाए ना पशुपक्षी मानी मनुष्य मानी दि जाए ज्ञान तेणु आज ये ज्ञान ये आम भारतवर्षर ज्ञान ये आम संस्कृति आम भारतवर्षर ज्ञान ये ज्ञान को लोक मैंने ଆମେ ତ ଭୁଲି ଯାଇଛୁ, ଭାରତବର୍ଷ ମାନେ ଆମେ ଓଡ଼ିଶାବାସୀମାନେ ଆମେ ସବୁ ଭୁଲି ଯାଇଛୁ, ଜ୍ଞାନ ଆମେ ଜାଣିନାହୁଁ। କିନ୍ତୁ ଆମ ଭାରତରେ ଜଣେ ଥିଲେ, ଜଣେ ଏତେ ମହାନ ଥିଲେ, ସାଧୁ ଥିଲେ, ଯିଏକି ଜ୍ଞାନକୁ ବାଣ୍ଟିବା ପାଇଁ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ। 1965 ମସିହାରେ ଯାଇଥିଲେ, ତାଙ୍କ ବୟସ ସେତେବେଳେ 69 ବର୍ଷ ହୋଇଥିଲା। 69 ବର୍ଷ ବୟସରେ ସେ ଯାଇଥିଲେ, ତାଙ୍କ ପାଖରେ କିଛି ଧନ ନଥିଲା। ସେ ସମୟରେ ତାଙ୍କ ପାଖରେ ଥିଲା ମାତ୍ର 40 ଟଙ୍କା। ସେ 40 ଟଙ୍କା ନେଇକି ସେ ଯାଇଥିଲେ, ଆମେରିକାକୁ ଯାଇଥିଲେ। ସେ ଗଲେ ପାଣି ଜାହାଜରେ ଗଲେ, ଜଳଦୂତ ନାମ, ସେ ନା ଜାହାଜର ନାମ ଥିଲା ଜଳଦୂତ। ସେ ଜଳଦୂତ ଜାହାଜରେ ଗଲେ ଏବଂ ସେଥିରେ ମଧ୍ୟ ମାଗଣାରେ ଗଲେ। ସେ ଜଳଦୂତର ଯେ ମାଲିକାଣୀ ଯିଏ, ସେ ତାଙ୍କୁ ଦେଇଥିଲା ଗୋଟେ ଟିକେଟ୍, ଦେଇଥିଲେ ଫ୍ରିରେ ଦେଇଥିଲେ। ଯାଇଥିଲେ ସେ ମାସରୁ ଉର୍ଦ୍ଧ୍ୱ ଲାଗିଗଲା ତାଙ୍କୁ ପହଞ୍ଚିବା ପାଇଁ ଆମେରିକାରେ। ଏବଂ ସେଇଠି ସେ ଏ ଭଗବତ ଗୀତାର ଜ୍ଞାନ ପ୍ରଦାନ କଲେ। ଆମେ ଭାରତବର୍ଷର ବାସୀ, ଆମର ଯେଉଁଠି ଭଗବାନ ଜ୍ଞାନ ଦେଇଥିଲେ ଏ ଭାରତବର୍ଷରେ ଦେଇଥିଲେ। ଏବଂ ଭାରତବର୍ଷରେ ଯେତେ ଦେଶ ସବୁ ରହିଛି, ତା ଦେହରେ ଉତ୍କଳ ବର୍ଷ ଆମେ ଯେଉଁ ରହିଛେ, ଓଡ଼ିଶା ଦେଶରେ ରହିଛେ, ଉତ୍କଳ ବର୍ଷ ଯେତେ କୁହାଯାଏ, ଇଏ ହେଉଛି ବହୁତ ଉନ୍ନତ ସ୍ଥିତିରେ ରହିଛି ଭାରତବର୍ଷରେ। ଏ ଉତ୍କଳ ଦେଶ ହେଉଛି ବହୁତ ମହାନ। ଉତ୍କଳେ ପୁରୁଷୋତ୍ତମା ପୁରାଣରେ ବର୍ଣ୍ଣନା କରାଯାଇଛି, ସ୍କନ୍ଦ ପୁରାଣରେ। ତେଣୁ ଇଏ ଆମ ଭାରତବର୍ଷର ଜ୍ଞାନ ପାଶ୍ଚାତ୍ୟ ଜଗତର ଲୋକମାନେ ଜାଣିନଥିଲେ। ପ୍ରଭୁପାଦ ଯେଉଁ ଗଲେ, ଏ ଜ୍ଞାନକୁ ପ୍ରଦାନ କଲେ ତାଙ୍କୁ, ଏ ଗୀତାର ଜ୍ଞାନ ପ୍ରାପ୍ତ ହୋଇ ଆଜି ସେମାନେ ଭଗବାନ ଭକ୍ତ ହୋଇକରି ସବୁଠେ ସଂକୀର୍ତ୍ତନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଆପଣ ବି ଏଠି କୀର୍ତ୍ତନ କରୁଛନ୍ତି। କିନ୍ତୁ ଏ ମହାମନ୍ତ୍ରର ଅର୍ଥ କ'ଣ ବୁଝିବାକୁ ପଡ଼ିବ, ଏ ଯେଉଁ ନାମ କରୁଛନ୍ତି ତା'ର ଅର୍ଥ କ'ଣ ବୁଝିବାକୁ ପଡ଼ିବ। ତାହାର ଅର୍ଥ ବୁଝିବା ପାଇଁ ହେଲେ ହଜାର ହଜାର ଶାସ୍ତ୍ର ରହିଛନ୍ତି। ସେ ଶାସ୍ତ୍ରର ସଂକ୍ଷେପରେ ଭଗବତ ଗୀତାରେ ଜ୍ଞାନ ସବୁ ପ୍ରଦାନ କରାଯାଇଛି। ତେଣୁ ପ୍ରହ୍ଲାଦ ଯେତେବେଳେ ତାଙ୍କ ପିତା ପଚାରିଲେ, ପୁଅ ତୁ କ'ଣ ଭଲ ପାଠ ପଢ଼ିଛୁ ଟିକେ କହ, ସେତେବେଳେ ସେ ଏକଥା କହିଥିଲେ, ଯେ ଆମେ ଘରେ ରହିଛୁ, ଏ ଘରଟାରେ ଯଦି ଆମେ ଭଗବାନଙ୍କର ଭଜନ କଲେ ନାହିଁ, ଘରଟାକୁ ଯଦି ଆଶ୍ରମ କଲେ ନାହିଁ, ତାହେଲେ ସେଇଟା ଗୋଟେ ଅନ୍ଧକୂପ ହୋଇଯିବ, ଆମେ ସେଇଠୁ ମୃତ୍ୟୁବରଣ କରିବା। ସମସ୍ତେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ମନୁଷ୍ୟ ଜନ୍ମରେ ଆମେ ମୃତ୍ୟୁକୁ ଜୟ କରିଯିବା, ମୃତ୍ୟୁ ଉପରେ ଜୟଲାଭ କରିବା। ଏ ଗୀତା ପାଠ କଲେ ଆମେ ମନୁଷ୍ୟ, ଆମେ ଯେଉଁ ମୃତ୍ୟୁ ରହିଛି, ମୃତ୍ୟୁକୁ ଜୟଲାଭ କରିବା। ଏ ଆଉ ଗୋଟେ ପିଲା ସେଇଭଳି 5 ବର୍ଷର ବାଳକ ଥିଲା, ସିଏ ହେଉଛି ଧ୍ରୁବ। ସେ ମୃତ୍ୟୁକୁ, ମୃତ୍ୟୁର ମଥା ଉପରେ ପାଦ ଦେଇକି ସେ ଚାଲିଲେ, ଭଗବତ ଧାମକୁ ଗଲେ, ଏକଥା ରହିଛି। ତେଣୁ ପ୍ରହ୍ଲାଦ ମହାରାଜ ଯେତେବେଳେ କହିଲେ ସେ କଥା, ହିତ୍ୱାତ୍ମ ପାତମ ଗୃହ ମହନ୍ତ କୂପ ବନଙ୍ଗତ ଯଦି ହରିମ ଆଶ୍ରୟ, ଯଦି ଘରେ ରହିକରି ଆପଣ ଭଜନ କରୁନାହାନ୍ତି ତାହେଲେ ଘରକୁ ତ୍ୟାଗ କରିଦିଅନ୍ତୁ, ନହେଲେ ସେଇଟା ଅନ୍ଧକୂପ ହୋଇଯିବ, ଆପଣ ମନୁଷ୍ୟ ଜନ୍ମ ବୃଥା ହୋଇଯିବ। ତେଣୁ ବଣକୁ ଯାଇ ଭଗବାନଙ୍କୁ ଭଜନ କରିବା ପାଇଁ ସେ କହିଥିଲେ, ସତ୍ୟଯୁଗର ଘଟଣା। ତେଣୁ ଇଏ ଯେଉଁ ଭଗବତ ଗୀତାର ଜ୍ଞାନ ରହିଛି, ଏ ଜ୍ଞାନ ଅନନ୍ତ ଜ୍ଞାନ ରହିଛି। ଯେଉଁ ଜ୍ଞାନ ଭୌତିକ ଜଗତରେ ଯେତିକି ଜ୍ଞାନ ଅଛି ସେ ଜ୍ଞାନ ମଧ୍ୟ ରହିଛି, ତା'ର ଉର୍ଦ୍ଧ୍ୱରେ ମଧ୍ୟ ଜ୍ଞାନ ରହିଛି। ଯେଉଁ ଜ୍ଞାନ ଭୌତିକ ଜଗତରେ ସେ ଜ୍ଞାନଟା ନାହିଁ, ସ୍କୁଲ କଲେଜମାନଙ୍କରେ ସେ ଜ୍ଞାନ ଦିଆଯାଉନାହିଁ, ସେ ଜ୍ଞାନ ନାହିଁ, ସେ ଜ୍ଞାନ ଆମ ଶାସ୍ତ୍ରରେ ରହିଛି। ଜ୍ଞାନ ମୃତ୍ୟୁକୁ କେମିତି ଜୟ କରିବା, ଗୀତାରେ ଯେଉଁ ରହିଛି, ଗୀତାର କହିବାର ଜ୍ଞାନ ଦେବାର ଉଦ୍ଦେଶ୍ୟ ହେଉଛି ଆମେ ମୃତ୍ୟୁକୁ ଜୟ କରିଯିବା। ଭଗବତ ଗୀତାରେ ଭଗବାନ କହିଲେ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟତୀତ ତତଃ ତକ୍ତ ଦେହଂ ପୁନର୍ଜନ୍ମ ନୈତି ମହାମୈତି ସୁ ଅର୍ଜୁନ। ଭଗବତ ଗୀତାର ଯେଉଁ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା, ତାହେଲେ ଭଗବାନଙ୍କର ବିଷୟରେ ଆମେ ଜାଣିବା, ଭଗବାନ କାହିଁକି ଜନ୍ମ ନିଅନ୍ତି, ଭଗବାନ ହେଉଛନ୍ତି ଅଜନ୍ମା, ତାଙ୍କର ଆମ ଭଳି ଜନ୍ମ ହୁଏ ନାହିଁ, ଭଗବାନଙ୍କ ହେଉଛନ୍ତି ଅଜନ୍ମା, ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନିଅନ୍ତି। ଏବଂ ତାଙ୍କର ଯେଉଁ କର୍ମ ସବୁ ରହିଛି, ସେ କର୍ମ ବିଷୟରେ ତାଙ୍କର ଯେଉଁ ବିଭିନ୍ନ ପ୍ରକାର କର୍ମ ସବୁ ରହିଛି, ସେ ବିଷୟରେ ଯଦି ଆମେ ଚିନ୍ତା କରିବା ବା ପଢ଼ିବା ବା ଶୁଣିବା ବା କହିବା, ଇଏ ହେଉଛି ଆମକୁ तो आमे जेतेले शरीर त्याग करिबा ताहेले आम जीवन रे सिद्धि प्राप्त हो जिबा आमे आउ भौतिक जगत को आसीबा नाही। ये होची मृत्यु उपरे जय लाभ करिबा, मृत्यु उपरे जय लाभ करिबा। तेणु आपणकर गाम रे पाखापाखि 500 रु ऊर्ध लोक थिबे, तेणु कलिजुगर जो रही लोक माने ए जो धर्म विषय रे आग्रह नाही, कलिजुगर से अवस्था आसीबो। आमे एति दूर आसिलु आपण कथा कहिया पई, किंतु आपण एठी गाँव रे रही करी घरे रही करी आसु नाहंती एठी सुनिया पई। एति बड़ सब व्यवस्था करा जाय छी, मिनिमम 50-40-50 लोक आसथिंदे सेति भी नाही सेति भी नाही। जदि वर्तमान टीवी देखुथिबे, टीवी रे सब चालथिबे, सीरियल सब चालथिबे, सीरियल देखुथिबे, ଆଜି କାହିଁକି ଆପଣ ଏ ପ୍ରୋଗ୍ରାମ କଲେ, କ'ଣ ପାଇଁ? ପୂର୍ଣ୍ଣମୀ, ସବୁ ପୂର୍ଣ୍ଣମୀରେ ହେଉଛି। ଆଜି ହେଉଛି ମାର୍ଗଶୀର ପୂର୍ଣ୍ଣମୀ ତିଥି। ମାର୍ଗଶୀର ପୂର୍ଣ୍ଣମୀ ତିଥିରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା। ତେଣୁ ଆମେ ତ ମଟରସାଇକେଲ ଆସୁଥିଲୁ, ଗାଡ଼ି କାର୍ ଫାର୍ରେ ଆସୁନଥିଲୁ, ମଟରସାଇକେଲ ଆସୁ, ଆକାଶ ଦେଖାଯାଉଛି, ଚନ୍ଦ୍ର ଦେଖାଯାଉଛନ୍ତି, ପୂର୍ଣ୍ଣ ଚନ୍ଦ୍ର ଦେଖି ଦେଖି ଆସୁଥିଲୁ। ଆମେ ଚିନ୍ତା କରୁଥିଲୁ କେଉଁଥିପାଇଁ ଏ ପ୍ରୋଗ୍ରାମ କରୁଛନ୍ତି ମାର୍ଗଶୀର। ମାର୍ଗଶୀର ମାସରେ ଏଇ ମାସରେ ଗୋପୀମାନେ ଛୋଟ ଛୋଟ ଥିଲେ, ସେମାନେ କନ୍ୟାମାନେ ସେମାନେ ଗୋଟେ ବ୍ରତ କରିଥିଲେ, କାତ୍ୟାୟନୀ ବ୍ରତ, କାତ୍ୟାୟନୀ ବ୍ରତ କରିଥିଲେ। ତେଣୁ ଏ ଗୋଟିଏ ମାସ କାଳ ସେ କାତ୍ୟାୟନୀ ବ୍ରତ ସେମାନେ ଯେଉଁ କରିଥିଲେ, କାତ୍ୟାୟନୀ ବ୍ରତରେ ସେମାନେ ଭଗବାନ ପ୍ରାର୍ଥନା କରୁଥିଲେ, ପ୍ରଭୁ ମା କାତ୍ୟାୟନୀ ଦେବୀ, ନନ୍ଦଗୋପ ସୁତଂ ଦେବୀ ପତିମେ କୁରୁତେ ନମଃ। ନନ୍ଦଗୋପ ସୁତ ଯେ କୃଷ୍ଣ ସେ ଆମର ପତି ହୁଅନ୍ତୁ। ଏଇଭଳି ଭାବରେ ଗୋଟିଏ ମାସ କାଳ ଶୀତ ଦିନ ଏଇଟା ରହିଛି, ସକାଳେ ଯାଇକି ଯମୁନା ନଦୀରେ ସ୍ନାନ କରୁଥିଲେ, ଭୋରୁ ଭୋରୁ ସ୍ନାନ କରି ଭଗବାନଙ୍କର ପୂଜା କରୁଥିଲେ, କାତ୍ୟାୟନୀ ଦେବୀଙ୍କର ପୂଜା କରୁଥିଲେ। ତେଣୁ ଆଜିର ତିଥିରେ, ଆଜି ପୂର୍ଣ୍ଣମୀ ତିଥି, ତାଙ୍କର ବ୍ରତ ସମାପ୍ତ ହେଲା। ତେଣୁ ଭଗବାନ ତାଙ୍କୁ ଦର୍ଶନ ଦେଲେ, ଭଗବାନ ତାଙ୍କର ମନୋକାମନାକୁ ପୂର୍ଣ୍ଣ କରିବେ ବୋଲି କହିଲେ, କଥା ଦେଲେ, ତୁମର ମନସ୍କାମନା ମୁଁ ପୂର୍ଣ୍ଣ କରିବି। ତେଣୁ ଏ ଏଇଟା ହେଉଛି 7 ବର୍ଷ ଲୀଳା ଏଇଟା ହେଇଥିଲା ଭଗବାନଙ୍କର। ତେଣୁ 8ମ ବର୍ଷରେ ଯେଉଁ ରହିଛି ଅଶ୍ୱିନ ପୂର୍ଣ୍ଣମୀ ତିଥିରେ ଭଗବାନ ତାଙ୍କ ସହିତ ରାସଲୀଳା କରିଥିଲେ। ତେଣୁ ଆଜିର ତିଥିରେ ଭଗବାନ ତାଙ୍କୁ ଏଇଭଳି ଭାବରେ ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥିଲେ ମାର୍ଗଶୀର ପୂର୍ଣ୍ଣମୀ ତିଥି। ଆପଣ ସବୁ ପୂର୍ଣ୍ଣମୀରେ ଭଗବାନ କଥା ଏଇସବୁ ବ୍ୟବସ୍ଥା କରୁଛନ୍ତି, ସତ୍ସଙ୍ଗର ବ୍ୟବସ୍ଥା କରିଛନ୍ତି ପୂର୍ଣ୍ଣମୀରେ। ତେବେ ଆମେ ଗୀତା ବିଷୟରେ ଯାହା କହୁଛେ, ଏଇଭଳି ଭାବରେ ଆମେ ଯଦି ଗୀତାର ଜ୍ଞାନ ପ୍ରାପ୍ତ ହେବା, ତାହେଲେ ଆମେ ମୃତ୍ୟୁକୁ ଜୟଲାଭ, ମୃତ୍ୟୁ ଉପରେ ଜୟଲାଭ କରିଯିବା। ଆମେ ଯେତେବେଳେ ଶରୀର ତ୍ୟାଗ କରିବା, ଆଉ ଆମେ ମାଛ ହେବା ନାହିଁ, ବା ଆଉ ମନୁଷ୍ୟ ମଧ୍ୟ ହେବା ନାହିଁ, ବା ଆମେ ସ୍ୱର୍ଗକୁ ଦେବତା ମଧ୍ୟ ହେବା ନାହିଁ। ସ୍ୱର୍ଗର ଦେବତା ମଧ୍ୟ ହେଲେ ମଧ୍ୟ ସେଥିରେ ମଧ୍ୟ ସେଇ ଜନ୍ମ ମୃତ୍ୟୁ ରହିଛି, ମୃତ୍ୟୁକୁ ସେମାନେ ଜୟ କରିନାହାନ୍ତି ଦେବତାମାନେ ମଧ୍ୟ। ଭଗବତ ଗୀତା 14 ଅଧ୍ୟାୟରେ ଭଗବାନ କହିଲେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା। ଆମେ ଯଦି କିଛି ଭଲ ପୁଣ୍ୟ କାର୍ଯ୍ୟ କରୁଛେ, ଦେବ ବେଦରେ ଯେଉଁ ବର୍ଣ୍ଣିତ ପୁଣ୍ୟ କର୍ମ ସବୁ ରହିଛି, ଏଇ ସତ୍ୱଗୁଣର କାର୍ଯ୍ୟ, ବ୍ରାହ୍ମଣର କାର୍ଯ୍ୟ, ପୂଜା ଅର୍ଚ୍ଚନା ଇତ୍ୟାଦି ଯାହା ସବୁ ରହୁଛି, ଏ ଯେଉଁ ବ୍ରାହ୍ମଣର କାର୍ଯ୍ୟ, ଏଇଭଳି ଭାବରେ ଯଦି ଆମେ କାର୍ଯ୍ୟ କରିବା, ତାହେଲେ ଆମେ ଯେତେବେଳେ ଶରୀର ତ୍ୟାଗ କରିବା, ଆମେ ସ୍ୱର୍ଗ ଲୋକକୁ ଯିବା, ଆମେ ଗୋଟେ ଦେବତା ହୋଇଯିବା। କିନ୍ତୁ ଦେବତା ହେଲେ ମଧ୍ୟ ତାଙ୍କର ମଧ୍ୟ କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟ ଲୋକଙ୍କୁ ବିଶନ୍ତି। ତାଙ୍କର ଯେତେବେଳେ ପୁଣ୍ୟ ସରିଯିବ, ସେମାନେ ପୁଣି ପୃଥିବୀ ପୃଷ୍ଠକୁ ଆସିବେ। ଆଉ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ସେମାନେ ପଶୁପକ୍ଷୀ ପୁଣି ଜନ୍ମ ପ୍ରାପ୍ତ ହେବେ। ଏହିଭଳି ଭାବରେ ଭଗବତ ଗୀତା 8ମ ଅଧ୍ୟାୟରେ ଭଗବାନ କହିଲେ, ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ। ଏ ଭୌତିକ ଜଗତରେ ଯେଉଁ ଆମେ ରହିଛେ, ସବୁଠାରୁ ଉର୍ଦ୍ଧ୍ୱରେ ରହିଛନ୍ତି ବ୍ରହ୍ମା, ଉର୍ଦ୍ଧ୍ୱ ଲୋକ ତାଙ୍କୁ ବ୍ରହ୍ମ ଲୋକ ବୋଲି କୁହାଯାଏ। ବ୍ରହ୍ମା ସେ ଏଇ ସୃଷ୍ଟିକୁ ବିସ୍ତାର କରୁଛନ୍ତି, ସେ ବ୍ରହ୍ମା ଭୌତିକ ଜଗତର ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା। ଆମେ କହିଲୁ ପଦ୍ମନାଭ ଭଗବାନଙ୍କର ନାଭିରୁ ସେ ଜାତ ହେଇଛନ୍ତି, ପଦ୍ମରୁ ଜାତ ହେଇଛନ୍ତି ବୋଲି ତାଙ୍କ ନାମ ହେଉଛି ପଦ୍ମଯୋନି ଅଜ, ତାଙ୍କ ନାମ ମଧ୍ୟ ଅଜ, ସେ ମାଆଙ୍କର ଗର୍ଭରୁ ଆସିନାହାନ୍ତି। ପିତାଙ୍କର ଯେଉଁ ନାଭି ପଦ୍ମରୁ ସେ ଜାତ ହେଇଛନ୍ତି ତାଙ୍କୁ ପଦ୍ମଯୋନି କୁହାଯାଏ, ବ୍ରହ୍ମା କୁହାଯାଏ ବା ଅଜ ମଧ୍ୟ କୁହାଯାଏ ଏ ବ୍ରହ୍ମା। ତେଣୁ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ଯେତେ ଜୀବ ଅଛନ୍ତି ଏଇ ଭୌତିକ ଜଗତରେ, ଯେତେ ଲୋକ ଅଛି, ସବୁଠାରେ ଏଇ ଜନ୍ମ ମୃତ୍ୟୁ ରହିଛି। କିନ୍ତୁ ଯଦି ଆମେ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେବା ତାହେଲେ ଏ ଭୌତିକ ଜଗତରୁ ଉର୍ଦ୍ଧକୁ ଚାଲିଯିବା, ଆମ ଜୀବନ ସାର୍ଥକ ହେଇଯିବ ସେଇଟା। ତେଣୁ ଏ ଭଗବତ ଗୀତାର ଜ୍ଞାନ ଅନେକ ରହିଛି। ତେବେ ଆମେ ଖାଲି ଗୋଟିଏ କଥା କହିବା, ଏ ଜ୍ଞାନ 700 ଶ୍ଳୋକ ରହିଛି ଭଗବତ ଗୀତାରେ, 700 ଶ୍ଳୋକ, ଅନେକ ପ୍ରକାର ଜ୍ଞାନ ଦିଆଯାଇଛି, ଅନେକ ପ୍ରକାର ଜ୍ଞାନ ଭଗବତ ଗୀତାରେ। ଭଗବାନ ଯେତେବେଳେ ତାଙ୍କର ବିଭୂତି ବିଷୟରେ କହୁଛନ୍ତି 10ମ ଅଧ୍ୟାୟରେ, ଭଗବାନ କହିଲେ ମୋର ବିଭୂତି ଯଦି ମୁଁ କହିଚାଲିବି ତାହେଲେ ଶେଷ ହେବ ନାହିଁ, ଏଠି ଭଗବାନଙ୍କ ଶକ୍ତି ରହିଛି। ଭଗବାନ ଯେଉଁ ମୂଳ ଭଗବାନ ଆପଣ ଜାଣନ୍ତୁ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଯିଏକି ଜ୍ଞାନ ଦେଇଥିଲେ ଅର୍ଜୁନକୁ। ତେଣୁ ସେ କହିଲେ ଭଗବତ ଗୀତାରେ 7ମ ଅଧ୍ୟାୟରେ, ମତ ପରତରଂ ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ଭଗବାନଙ୍କର କୃଷ୍ଣଙ୍କର ଉପରେ ଆଉ କେହି ନାହାନ୍ତି, ସେ ହେଉଛନ୍ତି ମୂଳ ଭଗବାନ। ତାଙ୍କଠାରୁ ଅନେକ ପ୍ରକାର ଅବତାର ସବୁ ଆସୁଛନ୍ତି, ଅନେକ ପ୍ରକାର ବିସ୍ତାର ଆସୁଛନ୍ତି, ଆମେ ମଧ୍ୟ ତାଙ୍କର ଅଂଶ। 15 ଅଧ୍ୟାୟରେ ଭଗବାନ କହିଲେ ମମେ ବାଂଶ ଜୀବଲୋକେ ଜୀବଭୂତ ସନାତନ, ଆମେ ଭଗବାନଙ୍କର ଅଂଶ। କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମର ବହୁତ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ। ତେଣୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ଆମେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ପ୍ରାପ୍ତ ହେବା, ଏବଂ ଆମ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ଆମେ ପ୍ରାପ୍ତ ହେବା। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କ ଶରଣରେ ଯିବା। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ, ଭଗବାନ ଯେଉଁ ଆସନ୍ତି ତିନୋଟି କାରଣ ପାଇଁ ଆସନ୍ତି ଭଗବାନ। 4ର୍ଥ ଅଧ୍ୟାୟରେ ଭଗବାନ କହିଲେ ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନମ ସୁଜାମ୍ୟହମ୍। ଏ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି, ଏଇ ଭୌତିକ ଜଗତରେ ସବୁବେଳେ ଧର୍ମର ଗ୍ଲାନି ହୁଏ। ଭୌତିକ ଜଗତ କହିଲେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ରହିଛେ, ଏ କାରାଗାର ଗୋଟେ ଜେଲ୍ ଭଳି। ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ରହିଛେ, ଆମେ ନିଜକୁ ଭଗବାନ ବୋଲି ଭାବୁଛେ, ଆମେ ନିଜେ ବହୁତ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ ଆମେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଭଗବାନ ସେଥିପାଇଁ ଆସନ୍ତି, ଆମେ ଭଗବାନଙ୍କୁ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ଭଗବାନ ଆମକୁ ଭୁଲି ନାହାନ୍ତି, ଭଗବାନ ଆମକୁ ସବୁବେଳେ ପାଇଁ ଉଦ୍ଧାର କରିବା ପାଇଁ ଆମ ହୃଦୟ ଭିତରେ ରହିଛନ୍ତି, ବାହାରେ ରହିଛନ୍ତି, ହୃଦୟ ଭିତରେ ରହିଛନ୍ତି, ସବୁଠି ରହିଛନ୍ତି ଭଗବାନ, ଆମକୁ ଉଦ୍ଧାର କରିବେ। ଜୟନ୍ତୀପୁରର ବାସୀମାନେ ଅଛନ୍ତି, ତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, ସମସ୍ତ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଆସିଛନ୍ତି, ବ୍ୟବସ୍ଥା କରୁଛନ୍ତି। ଏଇ ଯେ ଭଗବତ ଗୀତାର ଜ୍ଞାନ ଦିଆଯାଇଛି, ଏ ଆମକୁ ଉଦ୍ଧାର କରିବା ପାଇଁ ଦିଆଯାଇଛି। ତେଣୁ ଭଗବାନ ମଝିରେ ମଝିରେ ଆସନ୍ତି, ବିଭିନ୍ନ ଯୁଗରେ ଆସନ୍ତି, ସେ ତିନୋଟି କାର୍ଯ୍ୟ କରନ୍ତି, ପରିତ୍ରାଣାୟ ସାଧୁନାଂ, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କୁ ରକ୍ଷା କରନ୍ତି। ବିନାଶାୟ ଚ ଦୁଷ୍କୃତାମ, ଯେଉଁମାନେ ଦୁଷ୍କୃତ, ଅନେକ ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି, 4 ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ବୋଲି ଭଗବାନ କହିଛନ୍ତି 7ମ ଅଧ୍ୟାୟରେ। ଦୁଷ୍କୃତ କହିଲେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ସେମାନଙ୍କୁ ବିନାଶ କରନ୍ତି, ଏବଂ ତାଙ୍କୁ ବିନାଶ କଲେ ମଧ୍ୟ ତାଙ୍କ ପ୍ରତି କୃପା କରନ୍ତି, ବିନାଶ କରି ମଧ୍ୟ ତାଙ୍କୁ କୃପା କରନ୍ତି, ତାଙ୍କୁ ଭଗବତ ଧାମକୁ ପ୍ରେରଣ କରନ୍ତି ବିନାଶ କରିକି ମଧ୍ୟ। ଏବଂ ଆଉ ଗୋଟିଏ କାର୍ଯ୍ୟ ହେଉଛି ଭଗବାନ ଧର୍ମ ସ୍ଥାପନ କରନ୍ତି, ଏଇ ଧର୍ମ କ'ଣ ଲୋକମାନେ ଜାଣନ୍ତି ନାହିଁ। ଅଧର୍ମ ଧର୍ମମିତି ମନ୍ୟତେ ତାମସା ବୃତା, ଯେଉଁମାନେ ତମ ଗୁଣରେ ରହିଛନ୍ତି ସେମାନେ ଅଧର୍ମକୁ ଭାବନ୍ତି ଇଏ ହେଉଛି ଧର୍ମ, ଯେଉଁମାନେ ରଜଗୁଣରେ ରହିଛନ୍ତି ସେମାନେ ଅଯଥାବତ ପ୍ରଜାନାନ୍ତି ବୁଦ୍ଧିଶା ପାର୍ଥ ରାଜସୀ, ଧର୍ମକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ତେଣୁ ଧର୍ମକୁ କେହି ଜାଣିପାରନ୍ତି ନାହିଁ, ଭଗବାନ ଯଦି ଧର୍ମ ସ୍ଥାପନ ନ କରିବେ କେହି ଜାଣିପାରିବେ ନାହିଁ ଧର୍ମ କ'ଣ। ଆପଣ ଯଦି ପଢ଼ିବେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଜାମିଳ ପ୍ରସଙ୍ଗରେ, ଏମିତିକି ଧର୍ମରାଜ ଯମରାଜ ସ୍ୱୟଂ ଧର୍ମର ବିଚାର କରୁଛନ୍ତି, ତାଙ୍କର ଦୂତମାନେ ଜାଣିପାରିଲେ ନାହିଁ କ'ଣ ଧର୍ମ। ଏ ଧର୍ମ ବସ୍ତୁ ଏଭଳି ରହିଛି, ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ ରହିଛି ଧର୍ମର କଥା। ତେଣୁ ଇଏ ଯେଉଁ ଧର୍ମ ଭଗବାନ ସ୍ଥାପନ କରନ୍ତି, ଏତିକି ଆମେ ଜାଣିବା ଧର୍ମକୁ ଭଗବାନ ନିଜେ ଧର୍ମ କ'ଣ ସେଇଟା ସ୍ଥାପନ କରନ୍ତି। ସେ ଧର୍ମ ବିଷୟରେ ଅନ୍ତିମରେ ଭଗବାନ କହିଲେ ଅର୍ଜୁନକୁ, ଇଏ ହେଉଛି ସବୁ ଏଇ ଧର୍ମକୁ ଭଗବାନ ସ୍ଥାପନ କରିବା ପାଇଁ ଆସନ୍ତି। କ'ଣ ସେ ଧର୍ମ ନା ସର୍ବଧର୍ମାନ୍ ପରିତ୍ୟଜ୍ୟ, ଆଉ ଯେତେ ସବୁ ଧର୍ମ ରହିଛି ସେସବୁ ତ୍ୟାଗ କର। ମାମ୍ ଏକଂ ଶରଣଂ ବ୍ରଜ, ଏକମାତ୍ର ମୋର ଶରଣରେ ଯାଅ। ତେଣୁ ଇଏ ହେଉଛି ପ୍ରକୃତ ଧର୍ମ, ଇଏ ହେଉଛି ଭାଗବତ ଧର୍ମ, ବା ଭଗବାନ ଯେଉଁ ଧର୍ମ ସୃଷ୍ଟି କରିଛନ୍ତି, ଧର୍ମ ତିଆରି କରିଛନ୍ତି ବା ଧର୍ମ ସ୍ଥାପନ କରିଛନ୍ତି, ଇଏ ହେଉଛି ସେଇ ଧର୍ମ, ଭଗବାନଙ୍କ ଶରଣରେ ଯିବା। ତେଣୁ ଭଗବାନଙ୍କ ଶରଣରେ ଯିବା ପାଇଁ ବହୁତ କଥା ରହିଛି, ଆମେ ଖାଲି ଚାରୋଟି କଥା କହିବା। ଏଇଠୁ ଚାରୋଟି, ଇଏ ହେଉଛି ଗୀତାର ସାର, ଚାରୋଟି କଥା କ'ଣ କ'ଣ ସେ ଚାରୋଟି କଥା କ'ଣ ଆପଣ କରୁଛନ୍ତି ସେଇଟା? ମନରେ ମୋତେ ଚିନ୍ତା କର ମନ୍ମନା ଭବ, ମନରେ ଆଜି ସକାଳଠୁ ଏପର୍ଯ୍ୟନ୍ତ ଆମେ ମନରେ ଭଗବାନଙ୍କ ବିଷୟରେ କେତେ ଚିନ୍ତା କରିଛେ? ଯଦି ଆମେ ସବୁବେଳେ ଭଗବାନଙ୍କୁ ମନରେ ଚିନ୍ତା କରିବା ତାହେଲେ ଆମେ ଜୀବନରେ ସିଦ୍ଧି ଲାଭ କରିଯିବା। ଅନ୍ତିମ ସମୟରେ ଇଏ ହେଉଛି ମନୁଷ୍ୟ ଜନ୍ମର ସିଦ୍ଧି, ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ, ଅନ୍ତକାଳେ ଚ ମାମେବ ସ୍ମରଣମୁକ୍ତା କଳେବରଂ ଜ ପ୍ରୟାତି ସମଦ୍ଭାବଂ ଜାତି ନା ସ୍ତତ୍ର ସଂଶୟ। ଅନ୍ତକାଳରେ ଯଦି ଆମେ ଭଗବାନଙ୍କ ବିଷୟରେ ସ୍ମରଣ କରିପାରିବା ତାହେଲେ ଆମେ ଜନ୍ମରେ ସିଦ୍ଧି ପ୍ରାପ୍ତ ହୋଇଗଲେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସେ ଅନ୍ତକାଳରେ ଭଗବାନଙ୍କ ଶରଣ ସ୍ମରଣ କରିବା ପାଇଁ ମନରେ ଭଗବାନଙ୍କ ବିଷୟରେ ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ତେଣୁ ଆମେ କେମିତି ଚିନ୍ତା କରିବା? ଆମର ପ୍ରଭୁ ଜପ କରୁଛନ୍ତି, ଭଗବାନଙ୍କ ନାମ ଜପ କରୁଛନ୍ତି, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ରାମ ରାମ, ଇଏ ଭଗବାନଙ୍କ ନାମ। ଭଗବାନ ପ୍ରାର୍ଥନା କରାଯାଉଛି, ପ୍ରଭୁ ଆମକୁ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ। ଏଇଭଳି ଭାବରେ ଭଗବାନଙ୍କ ନାମ ଜପ କରିବା, ଅଭ୍ୟାସ କରିବା, ଅଭ୍ୟାସ କରିବା। ତେଣୁ ଆପଣ ଏଇ ଜପରେ ମାଳାରେ ଜପ କରନ୍ତୁ, ନାମ ଜପ କରନ୍ତୁ, ଆପଣ କୀର୍ତ୍ତନ କରୁଛନ୍ତି ଜପ ମଧ୍ୟ କରନ୍ତୁ, ଭଗବତ ଗୀତା ପାଠ କରନ୍ତୁ ନହେଲେ ଶ୍ରବଣ କରନ୍ତୁ। ଭଗବତ ଗୀତାରେ ସବୁ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି। ମନ୍ମନା ଭବ, ଏଇ ଚାରୋଟି ହେଉଛି ସବୁଠାରୁ ଗୃହତ୍ତମ ଜ୍ଞାନ ଭଗବାନ ଦେଇଛନ୍ତି, ସବୁଠାରୁ ଶ୍ରେଷ୍ଠ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ। ଅନେକ ଜ୍ଞାନ ରହିଛି ଭଗବତ ଗୀତାରେ, ଶ୍ରେଷ୍ଠ ଜ୍ଞାନ ହେଉଛି ଏଇଟା। ପ୍ରଥମ ହେଉଛି ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ଏବଂ ଦ୍ୱିତୀୟ ଭଗବାନଙ୍କର ଭକ୍ତ ହେବା, ଆମେ ଭଗବାନଙ୍କ ଭକ୍ତ ହେବା, କୃଷ୍ଣଙ୍କର ଭକ୍ତ ହେବା। କେମିତି ଭକ୍ତ ହେବା? ନା ଭକ୍ତିର ଏଇ ପ୍ରହ୍ଲାଦ ଯେଉଁ କହିଥିଲେ, ମୁଁ କହିଲି ଯେଉଁ ଘରେ ଭଗବାନ ଭଜନ ହେଉନାହିଁ ତ୍ୟାଗ କରି ସେ ବଣକୁ ଯିବା କଥା, ବଣକୁ ଯାଇକି ହରିଙ୍କର ଭଜନ କରିବେ, ସେଇ କହିଥିଲେ ସେ ପ୍ରହ୍ଲାଦ। ଏ ଭକ୍ତି କେମିତି ଆମେ ଭକ୍ତ ହେବା, ଭକ୍ତି କେମିତି କରିବା? ଏ ଭକ୍ତି ଆରମ୍ଭ ହେବ ଏଇ ଶ୍ରବଣରୁ, ଆପଣମାନେ ଯେଉଁ ଶ୍ରବଣ କରୁଛନ୍ତି ଏଇଟା ହେଉଛି ଭକ୍ତି, ଭଗବାନ କଥା ଶ୍ରବଣ କରିବା, ଇଏ ହେଉଛି ଭକ୍ତି। ତେଣୁ ଏଇଠୁ ଆରମ୍ଭ ହେବ, ଭକ୍ତି ଆରମ୍ଭ ହେବ, ଆ ଉପରେ ମଧ୍ୟ ବହୁତ କଥା ରହିଛି। ଆରମ୍ଭ ହେଉଛି ଶ୍ରବଣରୁ, ମନ୍ମନା ଭବ ମଦ୍ ଭକ୍ତ ମଦ୍ ଯାଜି। ତେଣୁ ଭଗବାନଙ୍କ ବିଷୟରେ ଶ୍ରବଣ କରିବା, ଭଗବାନ ବିଷୟରେ ମନରେ ଚିନ୍ତା କରିବା, ତାହେଲେ ଭଗବାନଙ୍କର ପୂଜା ଆରାଧନା କରିବା। ଆପଣଙ୍କ ଏଠି ଆଶ୍ରମ ରହିଛି, ଏଠି ଠାକୁର ସବୁ ରହିଛନ୍ତି, ଫଟୋଚିତ୍ର ସବୁ ରହିଛନ୍ତି, ଏଠି ପୂଜାପାଠ ହେଉଛି, ବ୍ରାହ୍ମଣ ଜଣକି କରୁଥିବେ, ପୂଜାପୂଜି କରୁଥିବେ। ତେଣୁ ଏଇଭଳି ଭାବରେ ଆମେ ମଧ୍ୟ ପ୍ରତି ଘର, ଆମର ଯେଉଁ ଘର ରହିଛି ସେ ଘରେ ମଧ୍ୟ ଭଗବାନଙ୍କ ଫଟୋ ରଖି ପୂଜା କରିବା, ମଜାଜି ଏବଂ ଆଉ ଗୋଟିଏ କଥା ହେଉଛି ଭଗବାନଙ୍କୁ ପ୍ରଣାମ କରିବା, ଭଗବାନଙ୍କୁ ଯେଉଁ ପୂଜାପାଠ କରିବା ପ୍ରଥମେ ଭଗବାନଙ୍କୁ ପ୍ରଣାମ କରିବା, ପ୍ରଣାମ ଭଗବାନଙ୍କୁ ପ୍ରଣାମ କଲେ, ପ୍ରଣାମ କହିଲେ ଆମେ ଭଗବାନ ପାଖରେ ଶରଣରେ ଗଲେ। ରାମାୟଣରେ ଗୋଟେ କଥା କହି ଆମକୁ ବିଶ୍ରାମ ଦେବା, ଯେ ତାରେ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଲୀଳା ହୋଇଥିଲା, ରାମଚନ୍ଦ୍ର ଯେତେବେଳେ ସୀତା ମାଆଙ୍କୁ ରାବଣ ନେଇଗଲା, ଭଗବାନ ରାମଚନ୍ଦ୍ର ଅନ୍ୱେଷଣରେ ଯାଇ ପହଞ୍ଚିଗଲେ ସମୁଦ୍ର ତଟରେ ପହଞ୍ଚିଗଲେ। ସମୁଦ୍ର ତଟରେ ପହଞ୍ଚିକରି ଯେତେବେଳେ ସେତୁବନ୍ଧ ନିର୍ମାଣ ହେଉଛି, ସେହି ସମୟରେ ରାବଣର ଭାଇ ବିଭୀଷଣ ଆସି ପହଞ୍ଚିଗଲା, ଭଗବାନଙ୍କ ଶରଣରେ ଆସିଲେ। ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ପଚାରିଲେ ତାଙ୍କର ପାର୍ଷଦମାନଙ୍କୁ, କ'ଣ କରିବା, ଏ ବିଭୀଷଣଙ୍କୁ ଆମେ ଶରଣ ଦେବା ନା ନାହିଁ? ତେଣୁ ଅନ୍ୟମାନେ ମନା କଲେ, କହିଲେ ନା, ଇଏ ହେଉଛି ଶତ୍ରୁପକ୍ଷର ବ୍ୟକ୍ତି, ଆମେ ତାକୁ ଶରଣ ଦେବାଟା ଠିକ୍ ହେବ ନାହିଁ। କିନ୍ତୁ ଭଗବାନ ଗୋଟେ କଥା କହିଲେ, ଏ ଭଗବାନ କେମିତି ଆମକୁ ଶରଣ ପ୍ରଦାନ କରନ୍ତି ସେଇ କଥା କୁହାଯାଉଛି। ସକୃଦପି ବୋଲି କୁହାଗଲା, ଯଦି ଜଣେ ଜୀବନରେ ଥରେ ମାତ୍ର କହେ ପ୍ରଭୁ ମୁଁ ଆପଣଙ୍କର, ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତଦ୍ ଦତ୍ତମ ମମ, ଏ ଭଗବାନ କହିଲେ ସେଇଠି। ଯଦି ଜୀବନରେ ଥରେ ମାତ୍ର ଯଦି କହେ ପ୍ରଭୁ ମୁଁ ଆପଣଙ୍କର, ପ୍ରଣାମ କରି ଭଗବାନ କହେ ପ୍ରଭୁ ମୁଁ ଆପଣଙ୍କର, ମୋତେ ରକ୍ଷା କରନ୍ତୁ, ତାହେଲେ ପ୍ରଭୁ ଭଗବାନ ରକ୍ଷା କରିବେ। ଇଏ ହେଉଛି ଭଗବାନଙ୍କ ବ୍ରତ। ତେଣୁ ଏହିଭଳି ଭାବରେ କହି ଭଗବାନ ବିଭୂଷଣଙ୍କୁ ଶରଣ ଦେଲେ। ରାବଣର ଭାଇ ବିଭୀଷଣ ଗଲା ଶରଣ, ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାରି ତାକୁ ରଙ୍କେ କଲ ରାଜନ, ଶରଣ ସମ୍ଭାରି ତାଙ୍କୁ ଲଙ୍କେ କଲ ରାଜନ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କର ଦଳନ, ମୋ ଆରତ ନଳିନୀ ବ ନକୁ କର ଦଳନ, ଆହେ ନୀଳ ଶୈଳ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇଭଳି ଭାବରେ ବିଭୀଷଣ, ଆମର ଜଣେ ମହାରାଜ ଅଛନ୍ତି ଇସ୍କନରେ ଜଣେ ମହାରାଜ, ସେ କହନ୍ତି ଏଇ କଥା ଯେ ରାବଣ ତା'ର ମସ୍ତକକୁ ବଳି ପକାଉଥିଲା ଯଜ୍ଞରେ, ବଳି ପକେଇ ପକେଇକିରି ଦଶଶିର ସେ ହେଇଥିଲା ଏବଂ ସେ ଲଙ୍କା ରାଜ୍ୟ ପ୍ରାପ୍ତ ହେଇଥିଲା। କିନ୍ତୁ ତାଙ୍କର ଭାଇ ବିଭୀଷଣ ସେ କେବଳ ତାଙ୍କର ମସ୍ତକକୁ ନୁଆଁଇ ଦେଲେ, ଭଗବାନ ପାଖରେ ପ୍ରଣାମ କରିଦେଲେ, ଭଗବାନ ପାଖରେ ମସ୍ତକ ନୁଆଁଇ ଦେବାରୁ ସେ ରାଜ୍ୟ ପାଇଗଲେ, ଲଙ୍କା ରାଜ୍ୟ ପ୍ରାପ୍ତ ହେଇଗଲେ ସିଏ। ତେଣୁ ଏଇ ପ୍ରଣାମର ଏଇ ସବୁ ରହିଛି, ଫଳ ସବୁ ରହିଛି। ଏଇ ଚାରୋଟି ଜିନିଷ ଆପଣ ମନେ ରଖିବେ, ମନରେ ଚିନ୍ତା କରିବେ ଭଗବାନଙ୍କୁ, ଭଗବାନ ଭକ୍ତ ହେବେ, ଭଗବାନଙ୍କୁ ପୂଜା କରିବେ, ଭଗବାନଙ୍କୁ ପ୍ରଣାମ କରିବେ, ତାହେଲେ ଭଗବାନ କହିଲେ ଏଇ ଚାରୋଟି ଜିନିଷ ଯଦି ଆମେ କରିବା, ଆମେ ଭଗବାନ ପାଖକୁ ନିଶ୍ଚିନ୍ତ ଭାବରେ ଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆମର ସମୟ ହୋଇଯାଇଛି ବୋଧେ କଥା କହିବା ପାଇଁ, ତଥାପି ଆମେ ଯେଉଁ କହିଲେ, ଆପଣମାନଙ୍କୁ କହିଲେ, କିଏ ବୁଝିଲେ ନା ନାହିଁ? ଆଉ ଯଦି ବୁଝିଲେ, କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ଅଛି, ଯଦି ରହିଛି କିଛି ପ୍ରଶ୍ନ ପଚାରି ପାରନ୍ତି। ବୁଝିହେଲା କଥା ତ ନା? ବୁଝିହେଲା ନାହିଁ? ବୁଝିହେଲା? ତାହେଲେ ଆପଣମାନେ କ'ଣ କ'ଣ କରିବେ ବର୍ତ୍ତମାନ ଚିନ୍ତା କଲେ କିଛି ନା ଆପଣମାନେ ସେୟା କରୁଛନ୍ତି ମୁଁ ଯାହା କହିଲି ମନରେ ଭଗବାନଙ୍କୁ ଚିନ୍ତା କରିବେ ହନୁମାନା ଭବ ଆମର ପ୍ରତି ରବିବାର ଆମର ମନ୍ଦିରରେ ପ୍ରୋଗ୍ରାମ୍ ହେଉଛି ଦିନ 10ଟାରୁ 11ଟାରୁ ଭଗବାନଙ୍କ କଥା କୁହାଯାଉଛି ଭଜନ କରାଯାଉଛି ଜପ ନାମ ଜପ କରାଯାଉଛି ପ୍ରସାଦ ଦିଆଯାଉଛି ଆପଣମାନେ ଆସନ୍ତୁ ରବିବାର ତେଣୁ ଆପଣମାନେ ମଧ୍ୟ ଜପ କରନ୍ତୁ ଭଗବାନ ଭଜନ କରନ୍ତୁ କୀର୍ତ୍ତନ କରନ୍ତୁ ମନୁଷ୍ୟ ଜନ୍ମ ସାର୍ଥକ ହେବ ଆମର ଏଇଥିପାଇଁ ଭଗବାନ ଆମକୁ ମନୁଷ୍ୟ ଜନ୍ମ ଦେଇଛନ୍ତି ଇଏ ଗୋଟେ ବହୁତ ବଡ଼ ଧନ ମୁଁ ପ୍ରଥମେ କହିଥିଲି ବହୁତ ବଡ଼ ଧନ ଆମେ ପ୍ରାପ୍ତ ହୋଇଛେ ମନୁଷ୍ୟ ଜନ୍ମରେ ଆମେ ଆମର ଜନ୍ମ ସାର୍ଥକ କରିପାରିବା ଏ ମନୁଷ୍ୟ ଜନ୍ମରେ ଅନ୍ୟ ପଶୁପକ୍ଷୀମାନେ ସେମାନେ ଜୀବନ ସାର୍ଥକ କରିପାରିବେ ନାହିଁ ତେଣୁ ଇଏ ଯେଉଁ ସୁଯୋଗ ଆମକୁ ଦେଇଛନ୍ତି ଭଗବାନ ଏଇ ସୁଯୋଗର ଯଦି ସଦ୍ବ୍ୟବହାର କରିବା ତାହେଲେ ତାହେଲେ ଆମେ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା ମନୁଷ୍ୟ ଜନ୍ମ ସାର୍ଥକ ହେବ ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ଏଭଳି ଭାବରେ ଜୀବନଯାପନ କରନ୍ତୁ ଆପଣ ଆନନ୍ଦ ପାଇବେ ଏବଂ ଅନ୍ତିମରେ ଆପଣ ଭଗବାନଙ୍କୁ ପ୍ରାପ୍ତ ହେବେ ଏକଥା କୁହାଯାଇଛି ଯେ ପ୍ରଭୁ ଭଗବାନ ତାଙ୍କ ଧାମରୁ ଆସନ୍ତି ଏଇ ଏଇ କଥାକୁ ଶିକ୍ଷା ଦେବା ପାଇଁ ଆସନ୍ତି ଭଗବାନ ଆମର ଗୋଟେ ସଙ୍ଗୀତ ଅଛି ସଙ୍ଗୀତରେ କୁହାଯାଇଛି ପ୍ରଭୁ ତୁମେ ଜୀବେର ମଙ୍ଗଳ ଚିନ୍ତା କରି ସ୍ୱପାର୍ଶ୍ୱଦ ଶିବ ଧାମ ସହ ଅବତରୀ ଭଗବାନ ଯେଉଁ କୃଷ୍ଣ ସତ୍ୟଯୁଗରେ ଯିଏ ଆସିଥିଲେ ନୃସିଂହଦେବ ରୂପରେ ସେ ତ୍ରେତା ଯୁଗରେ ଆସିଲେ ଭଗବାନ ରାମଚନ୍ଦ୍ର ରୂପରେ ଦ୍ୱାପର ଯୁଗରେ ସେ ଆସିଲେ ଭଗବାନ କୃଷ୍ଣ ରୂପରେ ଏବଂ କଳି ଯୁଗରେ ସେ ଆସିଲେ ଭଗବାନ ଚୈତନ୍ୟ ମହାପ୍ରଭୁ ରୂପରେ ତାଙ୍କର ଧାମ ସହିତ ଆସିଲେ ଯେଉଁ ଆସନ୍ତି କ'ଣ ପାଇଁ ଆସନ୍ତି ନା ଯୁଗଧର୍ମ ପ୍ରଚାରିଲେ ମହାପ୍ରଭୁ ଯେଉଁ ଆସିଥିଲେ ଚୈତନ୍ୟ ମହାପ୍ରଭୁ ଏ ଯୁଗଧର୍ମ ସତ୍ୟ ତ୍ରେତା ଦ୍ୱାପର କଳି ସବୁ ଯୁଗରେ ଗୋଟେ ଗୋଟେ ଧର୍ମ ରହିଛି କଳିଯୁଗର ଯୁଗଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ ଆପଣ ଏଠି ସଂକୀର୍ତ୍ତନ କରାଯାଉଛି ନାମ କୀର୍ତ୍ତନ ହେଉଛି କଳିଯୁଗର ଯୁଗଧର୍ମ ଯୁଗଧର୍ମ ପ୍ରଚାରରେ ନାମ ସଂକୀର୍ତ୍ତନ ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମ ଧନ ଏଇ ମାଧ୍ୟମରେ ଆମେ କୃଷ୍ଣ ପ୍ରେମ ପ୍ରାପ୍ତ ହେବା ଏ ହେଉଛି ଶ୍ରେଷ୍ଠ ଧନ ଆମକୁ ଏଇ ଭଗବାନ ଦେଇଛନ୍ତି ସେ ଧନ ଆମେ ପ୍ରାପ୍ତ ହୋଇପାରିବା ସମସ୍ତ ବେଦରେ ସେଇ କଥା କୁହାଯାଏ ସର୍ବବେଦ ବୋଲେ ଗାଏ ହରିନାମ ସାର ସମସ୍ତ ବେଦରେ ସେ କଥା କୁହାଯାଇଛି ହରିନାମ ହେଉଛି ସାର ପାଇବେ ପରମା ପ୍ରୀତି ଆନନ୍ଦ ଅପାର ବହୁତ ଆନନ୍ଦ ପ୍ରାପ୍ତ ହେବେ ଭଗବାନଙ୍କ ନାମ ଗାନ କଲେ ଯେତେ ବେଦରେ ପୁଣି ସେ କଥା କୁହାଯାଇଛି ଯେତେ ମୁକ୍ତ ମହାଜନ ସବୁ ରହିଛନ୍ତି ସେମାନେ ଭଗବତ ଧାମରେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି ବରବ୍ୟମେ କରେ ସଦା ନାମ ସଂକୀର୍ତ୍ତନ ତେଣୁ ଆମେ ଅନ୍ତିମରେ 5 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା ଆପଣମାନେ କିଛି ବୁଝିପାରିଲେ ଯଦି ଭଲ କଥା ଆମ ଆମର ଶ୍ରମ ସାର୍ଥକ ହେଲା ଆମେ ଯେଉଁ ଆସିଲୁ ଏତେ ବାଟ ଆମେ ଯେଉଁ ଏତେ ବାଟ ଆସିଲୁ ଆମ ଶ୍ରମ କିଛି ସାର୍ଥକ ହେଲା ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଗୀତାଇ ଗୌର ପ୍ରମାନନ୍ଦେ 5 ମିନିଟ୍ ଆପଣ କୀର୍ତ୍ତନ କରିବେ ନା ଆମେ କୀର୍ତ୍ତନ କରିବୁ ଆପଣ କରିବେ ଖୋଳପୋଳ ଟିକେ ବଜାନ୍ତୁ ନା ଆପଣ
ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ
ହରେ କୃଷ୍ଣ